ଦ୍ୱିତୀୟ ବିବରଣୀ 13 ପର୍ବ ଯେବେ ତୁମ ମଧ୍ୟରେ କୌଣସି ଭବିଷ୍ୟତ ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ଉଠେ, ପୁଣି ସେ କୌଣସି ଚିହ୍ନ କି ଆଶ୍ଚର୍ଯ୍ୟକର୍ମ ନିରୂପଣ କରେ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସଫଳ ହେଲେ ତୁମ୍ଭେ ସେମାନଙ୍କୁ ଜାଣିନାହଁ, ଏପରି ଅନ୍ୟ ଦେବତାଗଣ ବିଷୟରେ କହେ, ଆସ ଆମ୍ଭେମାନେ ସେମାନଙ୍କ ପଶ୍ଚାତଗାମୀ ହେବା ଓ ସେମାନଙ୍କ ସେବା କରିବା। ତେବେ ତୁମେ ସେହି ଭବିଷ୍ୟତ ବକ୍ତାଗଣର କି ସ୍ୱପ୍ନଦର୍ଶକର କଥା ଶୁଣିବ ନାହିଁ, କାରଣ ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କୁ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରୁଅଛ କି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ତୁମମାନଙ୍କୁ ପରୀକ୍ଷା କରୁଅଛନ୍ତି। ତୁମେମାନେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱରଙ୍କର ପଶ୍ଚାତଗମନ କରିବ ଓ ତାହାଙ୍କୁ ଭୟ କରିବ ଓ ତାହାଙ୍କ ଆଜ୍ଞାସବୁ ପାଳନ କରିବ ଓ ତାହାଙ୍କ ରବରେ ଅବଦାନ କରିବ ଓ ତାହାଙ୍କ ସେବା କରିବ ଆଉ ତାହାଙ୍କଠାରେ ଆସକ୍ତ ହେବ। ସେହି ଭବିଷ୍ୟତ ବକ୍ତାଗଣର କି ସ୍ୱପ୍ନଦର୍ଶକର ପ୍ରାଣଦଣ୍ଡ ହେବ, କାରଣ ଯେ ତୁମମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଲେ ଓ ଦାସ୍ୟ ଗୃହରୁ ତୁମକୁ ମୁକ୍ତ କଲେ, ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ପଥରେ ଗମନ କରିବା ନିମନ୍ତେ ତୁମକୁ ଆଜ୍ଞା ଦେଇଅଛନ୍ତି, ତହିଁରୁ ଭୁଲାଇ ନେଇଯିବା ପାଇଁ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱରଙ୍କ ପ୍ରତିକୂଳରେ ସେ ବିଦ୍ରୋହର କଥା କହିଅଛି। ଏହି ରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତାକୁ ଉଚ୍ଛିନ୍ନ କରିବ, ଆଉ ତୁମ୍ଭର କି ତୁମ୍ଭ ପୂର୍ବପୁରୁଷମାନଙ୍କର ଅଜ୍ଞାତ କୌଣସି ଦେବତା ଅର୍ଥାତ୍ ତୁମମାନଙ୍କର ଚତୁର୍ଦ୍ଦିଗସ୍ଥିତ ନିକଟବର୍ତ୍ତୀ ଅବା ତୁମଠାରୁ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରୁ ପୃଥିବୀର ଅନ୍ୟ ପ୍ରାନ୍ତ ମଧ୍ୟରେ ଯେକୌଣସି ଗୋଷ୍ଠୀର ଯେକୌଣସି ଦେବତା ହେଉ, ତାହା ବିଷୟରେ ତୁମକୁ ଭୁଲାଇ ଯେବେ ତୁମ୍ଭ ମାତୃ ପୁତ୍ର ଭ୍ରାତା କି ତୁମ୍ଭ ପୁତ୍ର କି ତୁମ୍ଭ କନ୍ୟା କି ତୁମ୍ଭ ବକ୍ଷସ୍ଥାୟିନୀ ଭାର୍ଯ୍ୟା କିମ୍ବା ତୁମ୍ଭ ପ୍ରାଣ ସମାନ ମିତ୍ର ଗୋପନରେ କହେ, ଚାଲ ଆମେମାନେ ଅନ୍ୟ ଦେବତାଗଣର ସେବା କରୁ, ତେବେ ତୁମେ ସେହି ଲୋକର କଥାରେ ସମ୍ମତ ହେବ ନାହିଁ କି ତାହାର କଥା ଶୁଣିବ ନାହିଁ କି ଅବା ତା ପ୍ରତି ଚକ୍ଷୁ ଲଜ୍ଜା କରିବ ନାହିଁ ଅବା ତାହାକୁ ଦୟା କରିବ ନାହିଁ କି ତାହାକୁ ଲୁଚାଇ ରଖିବ ନାହିଁ, ମାତ୍ର ତୁମେ ନିଶ୍ଚୟ ତାହାକୁ ବଧ କରିବ। ତାହାକୁ ବଧ କରିବା ପାଇଁ ତୁମ୍ଭ ହସ୍ତ ପ୍ରଥମେ ତାହା ଉପରେ ଉଠିବ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କ ହସ୍ତ ଉଠିବ, ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତାରଘାତ କରିବ, ଯେହେତୁ ଯେ ତୁମକୁ ଦାସ୍ୟଗୃହ ରୂପ ମିଶ୍ର ଦେଶରୁ ବାହାର କରି ଆଣିଲେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା। ତହିଁରେ ସଦାପ୍ରଭୁ ଇସ୍ରାଏଲ ତାହା ଶୁଣିବେ ଓ ଭୟ କରିବେ, ପୁଣି ସଦାପ୍ରଭୁ ତୁମ୍ଭ ମଧ୍ୟରେ ଏପରି ଦୁଷ୍ଟତା କରିବେ ନାହିଁ, ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମକୁ ବାସ କରିବା ନିମନ୍ତେ ଯେ ଯେ ନଗର ଦେବେ, ତହିଁର କୌଣସି ଏକ ନଗର ବିଷୟରେ ଯେବେ ତୁମେ ଶୁଣିବ ଯେ ପାପାଧମ ସନ୍ତାନ କେତେଜଣ ତୁମ୍ଭ ମଧ୍ୟରୁ ବାହାରି ଚାଲ, ଆମେମାନେ ଅନ୍ୟ ଦେବତାଗଣର ସେବା କରୁ, ତୁମମାନଙ୍କର ଅଜ୍ଞାତ ଦେବତାଗଣ ବିଷୟରେ ଏହା କହି ସେମାନଙ୍କ ନଗର ନିବାସୀମାନଙ୍କୁ ଭୁଲାଇ ନେଇଅଛନ୍ତି, ତେବେ ତୁମେ ବୁଝିବ ଓ ଖୋଜିବ ଓ ଭଲ ରୂପେ ପଚାରିବ, ଆଉ ଦେଖ ଯେବେ ତାହା ସତ୍ୟ ପୁଣି କଥା ନିଶ୍ଚିତ ହୁଏ ଯେ ତୁମ୍ଭ ମଧ୍ୟରେ ଏପରି ଘୃଣ୍ୟ କର୍ମ କରାଯାଇଅଛି, ତେବେ ତୁମେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କରିବ, ପୁଣି ନଗର ଓ ତହିଁ ମଧ୍ୟସ୍ଥିତ ସମୁଦାୟ ତହିଁର ପଶୁମାନଙ୍କୁ ଖଡ୍ଗଧାରରେ ବର୍ଜିତ ରୂପେ ବିନଷ୍ଟ କରିବ, ଆଉ ତୁମେ ତହିଁର ଲୁଟିତ ଦ୍ରବ୍ୟ ସବୁ ତହିଁର ଛକ ମଧ୍ୟରେ ଗ୍ରହଣ କରି ସେହି ନଗର ଓ ସେ ସକଳ ଦ୍ରବ୍ୟ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବ, ପୁଣି ତାହା ଅନନ୍ତକାଳୀନ ଢିପି ହେବ, ପୁଣି ପୁନର୍ବାର ନିର୍ମିତ ହେବ ନାହିଁ, ପୁଣି ସେହି ବର୍ଜିତ ଦ୍ରବ୍ୟର କିଛି ହିଁ ତୁମ ହସ୍ତରେ ଲାଗିବ ନାହିଁ, ତେଣୁ ସଦାପ୍ରଭୁ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେରି ତୁମ ପ୍ରତି କରୁଣା କରିବେ। ପୁଣି ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେ ଯେ ଆଜ୍ଞା ତୁମକୁ କହୁଅଛି, ତୁମେ ଯେବେ ତାହାଙ୍କ ରବରେ ଅବଦାନ କରି ସେହି ସକଳ ଆଜ୍ଞା ପାଳନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା କରିବ, ତେବେ ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଶପଥ କରିଅଛନ୍ତି ତଦନୁସାରେ ତୁମ୍ଭ ପ୍ରତି କୃପା କରି ତୁମକୁ ବୃଦ୍ଧି କରିବେ।